ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ମୂଳସ୍ତମ୍ଭ, କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ. ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଲା ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ 2026. ସନ୍ତାସବାଦ ବିରୁଦ୍ଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ. ନାସା ପାଇଁ 27 ବର୍ଷର ପ୍ରଶଂସନୀୟ ସେବା ପ୍ରଦାନ କରି ଅବସର ନେଲେ ମହାକାଶଚାରୀ ସୁନିତା ୱିଲିୟମ୍ସ. ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ନାଗପୁରରେ ଆଜି ସନ୍ଧ୍ୟାରେ ଖେଳାଯିବ T20 ସିରିଜ୍ର ପ୍ରଥମ ମ୍ୟାଚ୍. ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି ଦେଶରେ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବୁଥ୍ସ୍ତରୀୟ ଅଧିକାରୀମାନେ ହେଉଛନ୍ତି ମୂଳସ୍ତମ୍ଭ. ନୂଆଦିଲ୍ଲୀଠାରେ ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ. ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ପ୍ରତ୍ୟେକ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି. ଭାରତ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ଦିଗରେ ସର୍ବବୃହତ୍ ବିଶ୍ୱ ସମ୍ମିଳନୀ. ଏଥିରେ 70ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି. ସମ୍ମିଳନୀ ଅବସରରେ ନିର୍ବାଚନ ପରିଚାଳନା ସହିତ ଜଡ଼ିତ 40ରୁ ଅଧିକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଘାଳୟ, ତ୍ରିପୁରା ଏବଂ ମଣିପୁରର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଏହି ରାଜ୍ୟଗୁଡ଼ିକର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି. ରାଜ୍ୟର ବହୁ ପ୍ରତିଭାମାନ ବ୍ୟକ୍ତିବିଶେଷଙ୍କର ରାଷ୍ଟ୍ରୀୟ ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ରହିଥିବା ସେ କହିଛନ୍ତି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ରାଜ୍ୟଗୁଡ଼ିକର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଶକୁ ଅଧିକ ରୁଦ୍ଧିମନ୍ତ କରିଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତ୍ରିପୁରାର ଜୟଯାତ୍ରା ଭାରତର ପରମ୍ପରା ଏବଂ ଆଧୁନିକୀକରଣକୁ ଅଧିକ ତ୍ୱରାନ୍ୱିତ କରିଛି. ଦେଶର ବିକାଶ ପଥରେ ତ୍ରିପୁରାବାସୀଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସେହିପରି ମଣିପୁରବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିକାଶ ପଥରେ ମଣିପୁରବାସୀଙ୍କର ଯୋଗଦାନ ରହିଛି. ରାଜ୍ୟବାସୀଙ୍କର କ୍ରୀଡ଼ା ସଂସ୍କୃତି କ୍ଷେତ୍ରରେ ଅଧିକ ଆଗ୍ରହ ବୃଦ୍ଧି ପାଇଛି. ଆଗାମୀ ଦିନରେ ରାଜ୍ୟ ବିକାଶ ପଥରେ ଅଧିକ ଅଗ୍ରସର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମାସ 3 ତାରିଖରୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅମୃତ ଉଦ୍ୟାନ ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଖୋଲା ରହିବ। ଦର୍ଶକମାନେ ଅପରାହ୍ନ 5:15 ସୁଦ୍ଧା ଉଦ୍ୟାନକୁ ପ୍ରବେଶ କରିପାରିବେ। ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବ। ମାର୍ଚ୍ଚ 4 ତାରିଖ ଦିନ ହୋଲି ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ୟାନ ବନ୍ଦ ରହିବ। ଦର୍ଶକମାନଙ୍କ ପାଇଁ ଉଦ୍ୟାନକୁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି। ତେବେ ଦର୍ଶକମାନଙ୍କୁ ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ବା 35 ନମ୍ଘର ପ୍ରବେଶ ଦ୍ୱାର ନିକଟରେ ଥିବା କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବାକୁ ପଡ଼ିବ। ଉଦ୍ୟାନ ମଧ୍ୟକୁ ମୋବାଇଲ୍ ଫୋନ୍, ହାତ ବ୍ୟାଗ୍, ଶିଶୁମାନଙ୍କ ଖାଦ୍ୟ, ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ଜିନିଷ ନେବା ଉପରେ କଟକଣା ଲଗାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ବିଭିନ୍ନ ଆହ୍ୱାନ, ବିଶେଷ କରି ସନ୍ତାସବାଦ ବିରୋଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ନୂଆଦିଲ୍ଲୀଠାରେ ଆଜି ସ୍ପେନ୍ ପ୍ରତିପକ୍ଷ ଜୋସି ମାନୁଏଲ୍ ଆଲବେର୍ଟସ୍ ବୁଏନୋଙ୍କ ସହ ଆଲୋଚନା ବେଳେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଭାରତ ଓ ସ୍ପେନ୍ ସନ୍ତାସବାଦର ଶିକାର ହେଉଛନ୍ତି। ସନ୍ତାସବାଦ ବିରୋଧରେ ବିଶ୍ୱ ନିଶ୍ଚିତ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଆସନ୍ତା ମାସରେ ଦିଲ୍ଲୀଠାରେ କୃତ୍ରିମ ବୁଦ୍ଧିମତା ଏଆଇ ଇମ୍ପାକ୍ଟ ସମିଟ୍ 2026ର ଭାରତ ଆୟୋଜନ କରିବ। କୃତ୍ରିମ ବୁଦ୍ଧିମତାର ଆଭିମୁଖ୍ୟ ମାନବ କେନ୍ଦ୍ରିକ, ସମାବେଶୀ ଏବଂ ଦାୟିତ୍ୱପୂର୍ଣ୍ଣ ନୀତିଗତ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ, ଯାହାକି ୟୁରୋପର ଆଭିମୁଖ୍ୟ ସହ ସମାନ। ମନ୍ତ୍ରୀ କହିଛନ୍ତି ଉଭୟ ଭାରତ ଓ ସ୍ପେନ୍ 2026କୁ ଦ୍ୱିବାର୍ଷିକ ସଂସ୍କୃତି, ପର୍ଯ୍ୟଟନ ଏବଂ କୃତ୍ରିମ ବୁଦ୍ଧିମତାର ମାନ୍ୟତା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦୁଇ ଦେଶ ମଧ୍ୟରେ ଶିଳ୍ପ ଏବଂ ସଂସ୍ଥାଭିତ୍ତିକ ମିଳିତ ସହଯୋଗକୁ ପ୍ରୋତ୍ସାହିତ କରିବ। ସେ କହିଛନ୍ତି ଉଭୟ ରାଷ୍ଟ୍ର ଚଳିତ ବର୍ଷ କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ୟୁରୋପୀୟ ସଂଘରେ ସ୍ପେନ୍ ହେଉଛି ଭାରତର ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ନିକଟ ବର୍ଷରେ 800 କୋଟି ଆମେରିକୀୟ ଡଲାର ଅତିକ୍ରମ କରିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ମହାକାଶଚାରୀ ସୁନିତା ୱିଲିୟମ୍ସର 27 ବର୍ଷର ପ୍ରଶଂସନୀୟ ସେବା ପ୍ରଦାନ କରିବା ପରେ ନାସାରୁ ଅବସର ଗ୍ରହଣ କରିଛନ୍ତି। ଗତମାସ 27 ତାରିଖ ଦିନ ସେ ଅବସର ନେଇଥିବା ଆଜି ନାସା ପକ୍ଷରୁ ଘୋଷଣା କରାଯାଇଛି। ନାସା ପକ୍ଷରୁ ଜାରି ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି, ୱିଲିୟମ୍ସ ଆନ୍ତର୍ଜାତିକ ମହାକାଶ ସଂସ୍ଥା ଆଇଏସ୍ଏସ୍ ମାଧ୍ୟମରେ 3ଟି ମହାକାଶ ଅଭିଯାନରେ 608 ଦିନ ପାଇଁ ସାମିଲ ହୋଇଥିଲେ। ନାସା ଅନୁଯାୟୀ ମହାକାଶରେ ସର୍ବାଧିକ ଦିନ ବିତେଇବାରେ ସେ ଦ୍ୱିତୀୟ ମହାକାଶଚାରୀ ହୋଇପାରିଛନ୍ତି। ସେ ମଧ୍ୟ ମହାକାଶରେ ମାରାଥନ୍ ଦୌଡ଼ିବାର ପ୍ରଥମ ବ୍ୟକ୍ତି। ଭାରତୀୟ ବଂଶୋଦ୍ଭବ ୱିଲିୟମ୍ସ 2006 ପ୍ରଥମେ ମହାକାଶଯାନ ଡିସ୍କୋଭରି ଓ ପରେ ଆଇଏସ୍ଏସ୍ର କମାଣ୍ଡର ଭାବେ 33ତମ ମହାକାଶ ଅଭିଯାନରେ ସାମିଲ ହୋଇଥିଲେ। 2024-25 ଶେଷଥର ପାଇଁ ସେ ବୋଇଂ, ଷ୍ଟାର୍ଲାଇନର ଓ ସ୍ପେସ୍ଏକ୍ସ କ୍ରିଉ 9ରେ ନାସାର 72ତମ ଅଭିଯାନରେ ସାମିଲ ହୋଇଥିଲେ। ତାଙ୍କ ପେସାଦାର ଜୀବନକାଳରେ ସେ ନାସା ପାଇଁ ସ୍ଥଳଭାଗରେ ମଧ୍ୟ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ମହାକାଶଚାରୀଙ୍କୁ ପ୍ରଶିକ୍ଷଣ, ରୁଷିଆରେ ଅଭିଯାନ, ଚନ୍ଦ୍ର ଅଭିଯାନ ପାଇଁ ଭବିଷ୍ୟତ ମହାକାଶଚାରୀଙ୍କୁ ପ୍ରସ୍ତୁତ କରିବା ଆଦି କ୍ଷେତ୍ରରେ ସେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଆମେରିକା ନୌସେନାର ଅବସରପ୍ରାପ୍ତ କ୍ୟାପ୍ଟେନ୍ ୱିଲିୟମ୍ସଙ୍କର 4000 ଘଣ୍ଟା ହେଲିକପ୍ଟର ଓ ଯୁଦ୍ଧ ବିମାନ ଚଳାଇବାର ଅଭିଜ୍ଞତା ରହିଛି। ତାଙ୍କର କାର୍ଯ୍ୟ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଜାତୀୟ କର୍ମକର୍ତ୍ତାମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଂଗଠନକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି। ଗତକାଲି ନୀତିନ ନବୀନ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ସମସ୍ୟାମୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି କ୍ରମରେ ଛତିଶଗଡ଼ରେ ଗତ 2 ମଧ୍ୟରେ 2000ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ଗତ ସୋମବାର ଦିନ 9 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ମହିଳା ମାଓବାଦୀ ଅଞ୍ଜୁ ଅନ୍ୟ ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ସହ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି। ଗରିଆବନ୍ଦର ଆରକ୍ଷୀ ଅଧୀକ୍ଷକ ମାଓବାଦୀମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଥଇଥାନ ନୀତିର ସୁବିଧା ନେବା ପାଇଁ ଆହ୍ୱାନ କରିଛନ୍ତି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015 ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂହିତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା କୋଇଲା ମନ୍ତ୍ରଣାଳୟର କେତେକ ପ୍ରକଳ୍ପ ସମ୍ପର୍କରେ। କୋଇଲା ଖଣି ପ୍ରକଳ୍ପ ଏବଂ ଏହା ସହିତ ସଂଶ୍ଳିଷ୍ଟ ଭିତ୍ତିଭୂମି ପଦକ୍ଷେପ ଏ କ୍ଷେତ୍ରକୁ ଅଧିକ ସହଜ କରିଥାଏ। ଜାତୀୟ ଶକ୍ତି ଆବଶ୍ୟକତାକୁ ସହଯୋଗ ପ୍ରଦାନ କରିବା ସହ ବିଦ୍ୟୁତ୍ ଉତ୍ପାଦନ ଏବଂ ରେଳବାଇ ଭଳି ପ୍ରମୁଖ ବ୍ୟବହାର କ୍ଷେତ୍ର ପାଇଁ କୋଇଲା ଉପଲବ୍ଧତାକୁ ସୁନିଶ୍ଚିତ କରିଥାଏ। ପ୍ରଗତି ବ୍ୟବସ୍ଥା ଅଧୀନରେ 3,00,000 କୋଟିରୁ ଅଧିକ ନିବେଶଯୁକ୍ତ 134 ପ୍ରକଳ୍ପ ଏବେ ତଦାରଖ କରାଯାଉଛି। ସେଥିମଧ୍ୟରୁ 1,19,000 କୋଟିରୁ ଅଧିକ ମୂଲ୍ୟର 16 ପ୍ରମୁଖ ପ୍ରକଳ୍ପକୁ ଏହି ବ୍ୟବସ୍ଥା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ସେଥିରୁ 5 ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ 11 କାର୍ଯ୍ୟ ଜାରି ରହିଛି। କୋଇଲା ମନ୍ତ୍ରଣାଳୟ ଅଧୀନରେ 92 ପ୍ରକଳ୍ପ କାର୍ଯ୍ୟାନ୍ୱୟନ ନେଇ ମୋଟ 491 ଆହ୍ୱାନ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ 465 ସମାଧାନ ହୋଇସାରିଥିବା ବେଳେ ପ୍ରଗତି ସମୀକ୍ଷା ମାଧ୍ୟମରେ ଅନ୍ୟ 120 ସମସ୍ୟା ସମାଧାନର ମାର୍ଗ ଉନ୍କକ୍ତ ହୋଇଛି। ଭାରତ ନ୍ୟୁଜିଲାଣ୍ଡ ପୁରୁଷ ବର୍ଗ 5 T20 ଆନ୍ତର୍ଜାତିକ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଆଜି ସନ୍ଧ୍ୟା 7 ପ୍ରଥମ ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟି20 ସିରିଜ୍ ଖେଳୁଛି। ଗଣମାଧ୍ୟମକୁ ସୂଚନା ଦେଇ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ତୃତୀୟ ସ୍ଥାନରେ ଦଳ ପକ୍ଷରୁ ଇଶାନ କିଶାନ ଖେଳିବେ। ରାୟପୁରଠାରେ ଆସନ୍ତା ଶୁକ୍ରବାର ଦିନ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବୁଥ୍ସ୍ତରୀୟ ଅଧିକାରୀମାନେ ମୂଳସ୍ତମ୍ଭ, କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଲା ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ 2026। ସନ୍ତାସବାଦ ବିରୁଦ୍ଧରେ ମୁକାବିଲା ନିମନ୍ତେ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ନାସା ପାଇଁ 27 ପ୍ରଶଂସନୀୟ ସେବା ପ୍ରଦାନ କରି ଅବସର ନେଲେ ମହାକାଶଚାରୀ ସୁନିତା ୱିଲିୟମ୍ସ।